ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସଂସଦରେ ପାରିତ ହେଲା କେନ୍ଦ୍ରୀୟ ଅବକାରୀ ସଂଶୋଧନ ବିଲ୍ 2025। ବିଧାନସଭାରେ ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଗତ କଲେ ମୁଖ୍ୟମନ୍ତ୍ରୀ। ଦେଶର ନାଗରିକଙ୍କ ପାଇଁ ନିର୍ଭରଯୋଗ୍ୟ ଏବଂ ଉଚ୍ଚମାନର ସଂଯୋଗ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ, କହିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ପେମାସାନି ଚନ୍ଦ୍ରଶେଖର। ଏବଂ ଦେଶବ୍ୟାପୀ ବାଲ୍ୟ ବିବାହ ମୁକ୍ତ ଭାରତ କାର୍ଯ୍ୟକ୍ରମର ଶୁଭାରମ୍ଭ। କେନ୍ଦ୍ରୀୟ ଅବକାରୀ ସଂଶୋଧନ ବିଲ୍ 2025 ଉଭୟ ସଦନର ଅନୁମୋଦନ ଲାଭ କରିଛି। ରାଜ୍ୟସଭାରେ ଆଜି ଏହି ବିଲ୍ ପାରିତ ହୋଇଥିବା ବେଳେ ଗତକାଲି ଲୋକସଭାରେ ପାରିତ ହୋଇଥିଲା। କେନ୍ଦ୍ରୀୟ ଅବକାରୀ ଶୁଳ୍କ ଆଇନ 1944 ସଂଶୋଧନ କରାଯାଇ ଏହି ବିଲ୍ରେ ତମାଖୁ ଜାତୀୟ ସାମଗ୍ରୀ ଉପରେ ଉତ୍ପାଦ ଶୁଳ୍କ ଏବଂ ସେସ୍ ବୃଦ୍ଧି କରାଯାଇଛି। ରାଜ୍ୟସଭାରେ ଆଜି ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ବିଲ୍କୁ ଆଗତ କରିଥିଲେ। ପ୍ରସ୍ତୁତ ତମାଖୁ ଉତ୍ପାଦ ଉପରେ ମଧ୍ୟ ଶୁଳ୍କ ବୃଦ୍ଧିର ପ୍ରସ୍ତାବ ରହିଛି। ରାଜ୍ୟସଭାରେ ଆଲୋଚନାର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ସିଗାରେଟ୍ ଉପରେ ଲାଗୁ ହେବାକୁ ଥିବା ଅଧିକ ଶୁଳ୍କ ରାଜ୍ୟଗୁଡ଼ିକ ସହିତ ବଣ୍ଟନ କରାଯିବ। ଏହା ସେସ୍ ନୁହେଁ, ବରଂ ଉତ୍ପାଦ ଶୁଳ୍କ ବୋଲି ଅର୍ଥମନ୍ତ୍ରୀ ସ୍ୱଷ୍ଟ କରିଛନ୍ତି। ତେବେ ତମାଖୁ ଚାଷୀ ଏବଂ ବିଡ଼ି ଶ୍ରମିକଙ୍କୁ କୌଣସି କ୍ଷତି ପହଞ୍ଚାଇବ ନାହିଁ ବୋଲି ସେ କହିଛନ୍ତି। ଦେଶରେ 49,82,000 ପଞ୍ଜିକୃତ ବିଡ଼ି ଶ୍ରମିକ ଅଛନ୍ତି ଏବଂ ଶ୍ରମିକ କଲ୍ୟାଣ ସଂଗଠନ ମାଧ୍ୟମରେ ସେମାନଙ୍କ ପାଇଁ କଲ୍ୟାଣକାରୀ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରାଯାଉଛି ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2025-26 ଆର୍ଥିକ ବର୍ଷ ପାଇଁ ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଗତ କରିଥିଲେ। ଗୃହ ବିଭାଗର ମୋଟ 256,79,74,000 କୋଟି ଟଙ୍କା ଏବଂ ସାଧାରଣ ପ୍ରଶାସନ ବିଭାଗର ମୋଟ 69,36,28,000 ଟଙ୍କାର ଖର୍ଚ୍ଚ ଦାବି ଆଗତ ହୋଇଥିଲା। ଏହି ସମୟରେ ବିରୋଧୀ ଦଳ ପକ୍ଷରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ହୋଇଥିଲା। ଶାସକ ଦଳର ସଦସ୍ୟ ସନ୍ତୋଷ ଖଟୁଆ ଗୃହରେ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରତିବାଦ କରି ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଏହି ସମୟରେ ବିରୋଧୀ ସଦସ୍ୟମାନେ ଶ୍ରୀ ଖଟୁଆଙ୍କ ମନ୍ତବ୍ୟକୁ ଗୃହର ବିବରଣୀରୁ ବାଦ୍ ଦେବା ସହ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରି କକ୍ଷତ୍ୟାଗ କରିଥିଲେ। ହଟ୍ଟଗୋଳଜନିତ ପରିସ୍ଥିତିକୁ ଏଡ଼ାଇବା ପାଇଁ ବାଚସ୍ପତି ଏବଂ ଉପବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ। ବିରୋଧୀ ଦଳ ସଦସ୍ୟମାନେ ବିଧାନସଭା ପରିସରସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣାରେ ବସିଥିଲେ। ପରିସ୍ଥିତି ସ୍ୱାଭାବିକ ନ ହେବାରୁ ବାଚସ୍ପତି ଗୃହକୁ ମୁଲତବୀ ରଖିଛନ୍ତି। ରାଜ୍ୟରେ 2016 ପୂର୍ବରୁ ନିର୍ମାଣ ହୋଇଥିବା ଆପାର୍ଟମେଣ୍ଟଗୁଡ଼ିକର କିଣା ବିକା ହୋଇପାରିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଗୃହରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମହାପାତ୍ର କହିଛନ୍ତି, ରେରା ଆଇନରେ ସଂଶୋଧନ କରି ସରକାର ନୂତନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଦୀର୍ଘ ସମୟର ତର୍ଜମା ପରେ ନିୟମକୁ ସରଳୀକରଣ କରାଯାଇଛି। ନୂଆ ନିୟମ ଅନୁସାରେ ଜନସାଧାରଣ ଉପକୃତ ହେବେ ବୋଲି ମନ୍ତ୍ରୀ ଗୃହରେ ପ୍ରକାଶ କରିଛନ୍ତି। ଦେଶର ନାଗରିକଙ୍କ ପାଇଁ ନିର୍ଭରଯୋଗ୍ୟ ଏବଂ ଉଚ୍ଚମାନର ସଂଯୋଗ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ପେମାସାନି ଚନ୍ଦ୍ରଶେଖର କହିଛନ୍ତି। ଭୁବନେଶ୍ୱରରେ ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ ଟ୍ରାଇ ଏବଂ ଅନ୍ତର୍ଜାତୀୟ ଦୂରସଞ୍ଚାର ସଂଘ ଆଇଟିୟୁର ସହଯୋଗରେ ପ୍ରଦର୍ଶନ, ସେବାର ମାନ ଏବଂ ସେବାର ଅଭିଜ୍ଞତା ସମ୍ପର୍କରେ ଆୟୋଜିତ ଦୁଇଦିନିଆ କର୍ମଶାଳାରେ ଏକ ଭିଡ଼ିଓ ବାର୍ତ୍ତାରେ ଡକ୍ଟର ପେମାସାନି କହିଛନ୍ତି, କୃତ୍ରିମ ବୁଦ୍ଧିମତାର ଯୁଗରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଉଚ୍ଚ ଗୁଣବତ୍ତା ସଂଯୋଗ ବର୍ତ୍ତମାନ ଡିଜିଟାଲ୍ ଅନ୍ତର୍ଭୁକ୍ତି, ଅର୍ଥନୈତିକ ବିକାଶ ଏବଂ ବ୍ୟବହାରକାରୀଙ୍କ ଆସ୍ଥାର ଭିତ୍ତିସ୍ତମ୍ଭ ପାଲଟିଛି। ବର୍ତ୍ତମାନ ସମୟରେ ଦେଶର ଜନବହୁଳ ସ୍ଥାନଗୁଡ଼ିକରେ 4G ସେବା ଉପଲବ୍ଧ ହେଉଛି। ଭାରତ ନେଟ୍ ଯୋଜନାରେ 2,50,000ରୁ ଉର୍ଦ୍ଧ୍ୱ ଗ୍ରାମକୁ ଫାଇବର ସଂଯୋଗ କରାଯାଇଛି। ଏହାସହ 25,000ରୁ ଉର୍ଦ୍ଧ୍ୱ ଅପହଞ୍ଚ ଗ୍ରାମଗୁଡ଼ିକରେ 2G, 3G ଓ 4G ସେବା ପ୍ରଦାନ କରାଯାଉଛି। ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ଦେଶର ସାମଗ୍ରିକ ବିକାଶରେ ସହାୟକ ହୋଇଥାଏ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ଓଡ଼ିଶାରେ ଲୋକଙ୍କ ସୁରକ୍ଷା, ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସଚେତନତା ସୃଷ୍ଟି ପାଇଁ ଦୂରସଞ୍ଚାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆଜି ଦୂରସଞ୍ଚାର ସାମଗ୍ରିକ ବିକାଶ, ଆର୍ଥିକ ଉନ୍ନତି ଏବଂ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ପ୍ରଗତି କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। ଗ୍ରାମାଞ୍ଚଳ ସୁଶାସନ, ପଞ୍ଚାୟତ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ, ଯୋଗାଯୋଗ, ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତ ଦୂରସଞ୍ଚାର ସେବାର ଆବଶ୍ୟକତା ରହିଛି। ଏହା ନାଗରିକ କୈନ୍ଦ୍ରିକ ହେବା ଉଚିତ ବୋଲି ଶ୍ରୀ ଆହୁଜା କହିଛନ୍ତି। ଟ୍ରାଇର ଅଧ୍ୟକ୍ଷ ଅତୁଲ କୁମାର ଲାହୋଟି ଏହି ଅବସରରେ ଦୈନନ୍ଦିନ ଜୀବନରେ ଯୋଗାଯୋଗ କ୍ଷେତ୍ରରେ ଦୂରସଞ୍ଚାରର ଭୂମିକା ଉପରେ ଆଲୋକପାତ କରିଥିଲେ। ଶ୍ରୀ ଲାହୋଟି କହିଥିଲେ, ଦେଶ 6G ଆଡ଼କୁ ଅଗ୍ରସର ହେଉଛି। ଦେଶର 99% ସ୍ଥାନରେ 4G ସୁବିଧା ରହିଛି ବୋଲି ଶ୍ରୀ ଲାହୋଟି କହିଥିଲେ। କାର୍ଯ୍ୟକ୍ରମରେ ଆଇଟିୟୁର ନିର୍ଦ୍ଦେଶକ ସିଜୋ ଉନୟ ବର୍ତ୍ତମାନ ଯୁଗରେ ଦୂରସଞ୍ଚାରର ଭୂମିକା ନେଇ ଏକ ଭିଡ଼ିଓ ବାର୍ତ୍ତା ଦେଇଥିଲେ। ଏଥିରେ ଟ୍ରାଇର ସଚିବ ଅତୁଲ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିଲେ। ଆଜିର କର୍ମଶାଳାରେ 4 ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବ୍ୟାପୀ ବାଲ୍ୟ ବିବାହମୁକ୍ତ ଭାରତ କାର୍ଯ୍ୟକ୍ରମକୁ ଆଜି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମ ଅଧୀନରେ 100 ଦିନିଆ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି,
हमारे संवेदनशील नीतियों और समुचित अवसरों ने उन्हें अटूट विश्वास दिया है कि सरकार, समाज और परिवार सभी मिलकर इस आवाज को मजबूत कर रहे हैं और ये एक शुभ संकेत है। हमें और अधिक दृढ़ता के साथ बेटियों के हित में काम करने के लिए प्रेरित कर रहा है और यह हमारे लिए बड़ी खुशखबरी है कि छत्तीसगढ़ का सूरजपुर जिला बाल विवाह मुक्त जिला बन गया है।
पंचायत कार्यालय को 573 पोस्ट ऑफिस को स्थानांतरित करने ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ପୂର୍ବରୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ମାତ୍ର 71 ପୋଷ୍ଟ ଅଫିସର ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଛି। ବାକି ପୋଷ୍ଟ ଅଫିସ୍ଗୁଡ଼ିକୁ ଆସନ୍ତା 20 ସୁଦ୍ଧା ସ୍ଥାନାନ୍ତରିତ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ପଞ୍ଚାୟତ କାର୍ଯ୍ୟାଳୟ ବ୍ୟତୀତ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଖାଲିଥିବା ସ୍ଥାନଗୁଡ଼ିକରେ ପୋଷ୍ଟ ଅଫିସ୍କୁ ସ୍ଥାନାନ୍ତରିତ କରିବା ଲାଗି ବ୍ୟବସ୍ଥା କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ମାଣ୍ଡିଆ ବିତରଣ ଓ କ୍ରୟ ସମ୍ବନ୍ଧୀୟ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଧିକରୁ ଅଧିକ ଚାଷୀଙ୍କୁ ମାଣ୍ଡିଆ କିଣା କାର୍ଯ୍ୟକ୍ରମରେ ସାମିଲ କରିବା ଲାଗି ଗୁରୁତ୍ୱାରୋପ କରାଯାଇଛି। ଗତବର୍ଷ 7,58,000 କ୍ୱିଣ୍ଟାଲ ମାଣ୍ଡିଆ କ୍ରୟ କରାଯାଇଥିଲା। ପୁରୀଠାରେ ଆସନ୍ତାକାଲିଠାରୁ 3-ଦିନିଆ ବୈଶ୍ୱିକ ଶକ୍ତି ନେତୃତ୍ୱ ସମ୍ମିଳନୀ 2025 ଆରମ୍ଭ ହେବ। ସ୍ୱଚ୍ଛ ଇନ୍ଧନ କ୍ଷେତ୍ରରେ ଭାରତର କାର୍ଯ୍ୟପନ୍ଥା ଓ ଅଗ୍ରଣୀ ଭୂମିକା ବିଷୟରେ ଏଥିରେ ଆଲୋଚନା କରାଯିବ। 7 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ କେନ୍ଦ୍ର ନୂତନ ଓ ନବୀକରଣ ଯୋଗ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦୟ ସାଏଙ୍କ ସମେତ ବିଭିନ୍ନ ରାଜ୍ୟର ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଅଂଶଗ୍ରହଣ କରିବେ। ଓଡ଼ିଶାରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀ ସ୍ୱଚ୍ଛ ଶକ୍ତି ରୂପାନ୍ତରକୁ ତ୍ୱରାନ୍ୱିତ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ। ଲିଙ୍ଗଭିତ୍ତିକ ହିଂସା ରୋକିବା ଉଦ୍ଦେଶ୍ୟ ନେଇ ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଗତ 25 ଆରମ୍ଭ ହୋଇଥିବା ସଚେତନତା ପକ୍ଷ ଅଧୀନରେ ଆଜି ଅନୁଷ୍ଠିତ ଅଧିବେଶନରେ ଯାଜପୁର ଜିଲ୍ଲାରେ ମହିଳା ହିଂସା ରୋକିବା ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 13 ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏହି କ୍ରମରେ ବରଗଡ଼ କୋର୍ଟ ସମେତ ପଦ୍ମପୁର, ସୋହେଲା, ବରପାଲି, ଭେଡେନ, ଅତାବିରା ଓ ବିଜୟପୁର କୋର୍ଟରେ 10:30 ବିଚାରାଧୀନ ମକଦ୍ଦମାଗୁଡ଼ିକର ଆପୋଷ ସହମତିରେ ସମାଧାନ କରାଯିବ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲାର 52 ବରିଷ୍ଠ ନାଗରିକ ଆଜି ରାମେଶ୍ୱର ମଦୁରାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଜିଲ୍ଲାପାଳ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ତୀର୍ଥଯାତ୍ରୀଙ୍କ ସହ ଜିଲ୍ଲା ପ୍ରଶାସନର 2 କର୍ମଚାରୀ ଯାତ୍ରା କରିଥିବା ଜଣାପଡ଼ିଛି। କନ୍ଧମାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ମହୋତ୍ସବ, କୃଷି, ପ୍ରାଣୀ ସମ୍ପଦ ଏବଂ ପଲ୍ଲିଶ୍ରୀ ମେଳା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନିଷ୍ପତ୍ତି ଅନୁଯାୟୀ ଆସନ୍ତା ମାସ 7-11 ପର୍ଯ୍ୟନ୍ତ କନ୍ଧମାଳ ଷ୍ଟାଡିୟମରେ ଏହିସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଢେଙ୍କାନାଳ ଜିଲ୍ଲାରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ସାମୂହିକ ଫାଇଲେରିଆ ଔଷଧ ସେବନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଔଷଧ ସେବନ କାର୍ଯ୍ୟକ୍ରମ ଆସନ୍ତା ଫେବୃୟାରୀ ମାସ 10 ଆରମ୍ଭ ହୋଇ 19 ପର୍ଯ୍ୟନ୍ତ ଚାଲିବ। ସମ୍ବଲପୁର ସହରରେ ଶକ୍ତି ସଂରକ୍ଷଣ ଓ ସବୁଜ ଶକ୍ତିର ବ୍ୟବହାର ନେଇ ଶକ୍ତିମେଳା ଆୟୋଜିତ ହୋଇଯାଇଛି। ମେଳାରେ 8 ସ୍କୁଲର 200 ଅଧିକ ଛାତ୍ରଛାତ୍ରୀ ଯୋଗଦେଇ ଶକ୍ତି ସଂରକ୍ଷଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। ସଂସଦରେ ପାରିତ ହେଲା କେନ୍ଦ୍ରୀୟ ଅବକାରୀ ସଂଶୋଧନ ବିଲ୍ 2025। ବିଧାନସଭାରେ ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଗତ କଲେ ମୁଖ୍ୟମନ୍ତ୍ରୀ। ଦେଶର ନାଗରିକଙ୍କ ପାଇଁ ନିର୍ଭରଯୋଗ୍ୟ ଏବଂ ଉଚ୍ଚମାନର ସଂଯୋଗ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ, କହିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ପେମାସାନି ଚନ୍ଦ୍ରଶେଖର। ଏବଂ ଦେଶବ୍ୟାପୀ ବାଲ୍ୟ ବିବାହ ମୁକ୍ତ ଭାରତ କାର୍ଯ୍ୟକ୍ରମର ଶୁଭାରମ୍ଭ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।